ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ଦେଶର ସମ୍ବିଧାନ ହେଉଛି ଦେଶର ମାର୍ଗଦର୍ଶକ ଏବଂ ସମ୍ବିଧାନର ନିର୍ମାତାମାନେ ଆମକୁ ଯେଉଁ ସମ୍ବିଧାନ ଦେଇଛନ୍ତି ତାହା ସବୁ ପରିସ୍ଥିତିରେ ଠିକ୍ ପ୍ରମାଣିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଗତକାଲି ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ଜାନୁଆରୀ ମାସ 26 ତାରିଖରେ ଭାରତୀୟ ସମ୍ବିଧାନ 75 ବର୍ଷ ପୂରଣ କରିବ। ସୂଚନାଯୋଗ୍ୟ, ଚଳିତ ବର୍ଷ ନଭେମ୍ବର ମାସ 26 ତାରିଖ ସମ୍ବିଧାନ ଦିବସଠାରୁ ଏକ ବର୍ଷ ବ୍ୟାପୀ ସମ୍ବିଧାନ ସମ୍ବନ୍ଧୀୟ କାର୍ଯ୍ୟକ୍ରମମାନ କେନ୍ଦ୍ର ସରକାର ପାଳନ କରୁଛନ୍ତି। ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କ ଫସଲ ବୀମା ଓ ଅନ୍ୟାନ୍ୟ କ୍ଷୟକ୍ଷତିର ଆବେଦନ ତାରିଖକୁ ଆଜି ଦିନକ ପାଇଁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ଗତକାଲି ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କର ଫସଲଜନିତ କ୍ଷୟକ୍ଷତିର ଅନୁଧ୍ୟାନ କରିବା ସହିତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରତି ଦେଇଛନ୍ତି। ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲାରେ 6,350 ହେକ୍ଟର, ଗଜପତି ଜିଲ୍ଲାରେ 2,128 ହେକ୍ଟରରୁ ଅଧିକ ଚାଷ ଜମିର ଫସଲ ନଷ୍ଟ ହୋଇଛି। ଗଞ୍ଜାମ ଜିଲ୍ଲାର 37,800 ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତା ବୁଧବାରଠାରୁ ଆରମ୍ଭ କରିବେ। ଡିଜିଟାଲ୍ କୃଷି ଅଧୀନରେ ଅଫ୍ଲାଇନ୍ ଓ ଅନ୍ଲାଇନ୍ ମାଧ୍ୟମରେ ଜାନୁଆରୀ ମାସ 1 ତାରିଖରୁ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇ ମାର୍ଚ୍ଚ ମାସ 31 ତାରିଖ ପର୍ଯ୍ୟନ୍ତ ଚାଲିବ। ଚାଷୀମାନେ ନିକଟସ୍ଥ ଜନସେବା କେନ୍ଦ୍ରରେ ମଧ୍ୟ ପଞ୍ଜୀକରଣ କରାଇପାରିବେ। କୌଣସି ଅସୁବିଧାର ସମ୍ମୁଖୀନ ହେଲେ 1553333 ନମ୍ବରକୁ ଟେଲିଫୋନ୍ କରି ଯୋଗାଯୋଗ କରିପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଲଘୁଚାପଜନିତ ଅଦିନିଆ ବର୍ଷା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟାପକ ଫସଲହାନି ଘଟିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଗସ୍ତରେ ଯାଇ ଫସଲ ନଷ୍ଟର ସମୀକ୍ଷା କରିଛନ୍ତି। କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ଏବଂ କୌଣସି ଚାଷୀ ଏଥିରୁ ଯେପରି ବଞ୍ଚିତ ନ ହୁଅନ୍ତି ସେଥିପାଇଁ ସରକାର ଯତ୍ନଶୀଳ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
ବିଭିନ୍ନ ବ୍ଲକରେ ମୁଁ କୃଷକମାନଙ୍କ ଦେଖିଲି, ତାଙ୍କ ଫସଲ ଦେଖିକରି ତାପରେ ଆମେ ଏଠି ରିଭ୍ୟୁ ମିଟିଂ ବି କଲୁ। ଆଉ ଆମର ଜିଲ୍ଲାପାଳ ମଧ୍ୟ ସମସ୍ତେ ଅବଜର୍ଭ କଲେ, ସମସ୍ତଙ୍କୁ ସେଇଆ ମୁଁ କହିଛି ଯେ ଇଏ ଲିବରାଲିଟି ଦେଖିବେ, ସବୁ କୃଷକ ଯେମିତି ଯାହାର କ୍ଷତି ହେଇଛି ସମସ୍ତଙ୍କୁ କେମିତି ସେ ରିପୋର୍ଟ ଭିତରକୁ ଆଣିବା, ସମସ୍ତେ କେମିତି ପଇସା ପାଇବେ ତାର ବ୍ୟବସ୍ଥା କରାଯିବ, କେହି ବି କୃଷକ ଯେମିତି ହଇରାଣ ହେବେ ନାହିଁ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ୟୁନିଟ୍ 5 ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ୱୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହିତ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ ଜଣାଇପାରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ନୂଆବର୍ଷ ଉପଲକ୍ଷେ ଆସନ୍ତାକାଲି ଓ ଜାନୁଆରୀ ମାସ 1ରେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଏବଂ ଅନ୍ୟ 3 ଦ୍ୱାର ଦେଇ ପ୍ରସ୍ଥାନ କରିପାରିବେ। 2024 ମସିହାର ଶେଷ ଦିନରେ ବର୍ଷ ତମାମ ଘଟିଥିବା ପ୍ରମୁଖ ଘଟଣାବଳୀକୁ ନେଇ ଆକାଶବାଣୀ ସମାଚାର ବିଭାଗ ତରଫରୁ ଚର୍ଚ୍ଚାରେ 2024 ପ୍ରସ୍ତୁତ କରାଯାଇଛି। ଏହି ବିଶେଷ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଆସନ୍ତାକାଲି ରାତି 10ଟାରେ ପ୍ରସାରଣ କରାଯିବ। ଆସନ୍ତା ବର୍ଷ 2025 2ଟି ସୂର୍ଯ୍ୟପରାଗ ଓ 2ଟି ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ଅନୁମାନ କରିଛନ୍ତି। ଏଥିମଧ୍ୟରୁ ଭାରତରେ ଗୋଟିଏ ଦୃଶ୍ୟମାନ ହେବ। ସେପ୍ଟେମ୍ବର ମାସ 7 କିମ୍ବା 8 ତାରିଖରେ ଭାରତରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାର ସମ୍ଭାବନା ରହିଛି। ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍ରେ ଗତକାଲି ରାହ ବେଙ୍ଗଲ ଟାଇଗର୍ସ 3-2 ଗୋଲ୍ରେ ହାଇଦ୍ରାବାଦ ତୋଫାନ୍ସକୁ ହରାଇଥିବାବେଳେ ଅନ୍ୟ ଏକ ମ୍ୟାଚ୍ରେ ସୁରମା ହକି କ୍ଲବ 4-1 ସୁଟ୍ଆଉଟ୍ରେ ତାମିଲନାଡୁ ଡ୍ରାଗନ୍ସକୁ ହରାଇଛି। ୟୁପି ରୁଦ୍ରସ ଏବଂ ବେଦାଙ୍ଗ କଳିଙ୍ଗ ଲାନ୍ସର୍ସ ମଧ୍ୟରେ ଆଜି ରାତି 8:15 ମ୍ୟାଚ୍ ଖେଳାଯିବ। ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବା ସହିତ ରାତିର ତାପମାତ୍ରା ହ୍ରାସ ପାଇବ। ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା ସହିତ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଅଧିକ ଥଣ୍ଡା ଅନୁଭୂତ ହେବ। ଅନ୍ୟପକ୍ଷରେ ଚଳିତ ସପ୍ତାହର ଶେଷ ଆଡ଼କୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଓଡ଼ିଶା ଉପରେ ଏହାର ପ୍ରଭାବ ସମ୍ପର୍କରେ ସଠିକ୍ ଆକଳନ କରାଯାଇ ନାହିଁ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।